ଆକାଶବାଣୀ ସମ୍ବାଦ ପଢୁଛନ୍ତି ଆଶୁତୋଷ ପତି। ମୁଖ୍ୟ ସମ୍ବାଦ, ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଆଜି ଯାଞ୍ଚ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାତୀୟ ଶିକ୍ଷାନୀତି 2020 ଆଧାରରେ ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ଟୋଲ୍ ଫ୍ରି ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ର ଉପଲବ୍ଧତା ବିଷୟରେ ଛାତ୍ରଛାତ୍ରୀଙ୍କୁ ସଚେତନ କରିବାକୁ ୟୁଜିସି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛି ଏବଂ ତାଇୱାନ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଥିବାବେଳେ ଆହତଙ୍କ ସଂଖ୍ୟା 1000ରୁ ଅଧିକ ରହିଛି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନପତ୍ରଗୁଡ଼ିକର ଆଜି ଯାଞ୍ଚ କରାଯାଉଛି। ତେବେ ଜାମ୍ମୁ କାଶ୍ମୀରରେ ଯାଞ୍ଚ ପ୍ରକ୍ରିୟା ଆସନ୍ତାକାଲି ହେବ ବୋଲି ଜଣାପଡ଼ିଛି। ଏହି ପର୍ଯ୍ୟାୟ ନିର୍ବାଚନ ଲାଗି ଗତକାଲି ମନୋନୟନପତ୍ର ଦାଖଲ କରିବାର ଶେଷ ଦିନ ଥିଲା। ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ 12ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର 88ଟି ଲୋକସଭା ଆସନ ଲାଗି ଆସନ୍ତା 26 ତାରିଖ ଦିନ ମତଦାନ ହେବ। ଅରୁଣାଚଳ ପ୍ରଦେଶର 2ଟି ସଂସଦୀୟ ଆସନ ପାଇଁ ଆସନ୍ତା 19 ତାରିଖରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହେବ। ଅରୁଣାଚଳ ପୂର୍ବ ସଂସଦୀୟ କ୍ଷେତ୍ର ପାଇଁ 6 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ବିଜେପି ପ୍ରାର୍ଥୀ ତଥା ଏହି ଆସନରୁ ବର୍ତ୍ତମାନର ସାଂସଦ ତାପିର ଗାଓ ଏବଂ ଭାରତୀୟ ଜାତୀୟ କଂଗ୍ରେସ ପାର୍ଟିର ପ୍ରାର୍ଥୀ ବୋସିରାମ ଶ୍ରୀରାମଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବ। ବୋସିରାମ ଶ୍ରୀରାମ କଂଗ୍ରେସର ଜଣେ ବରିଷ୍ଠ ନେତା ଏବଂ ରାଜ୍ୟର ପୂର୍ବତନ କ୍ୟାବିନେଟ୍ ମନ୍ତ୍ରୀ। ବିଜେପି ଓ କଂଗ୍ରେସ ବ୍ୟତୀତ ରାଜ୍ୟର ନବଗଠିତ ଦଳ ଅରୁଣାଚଳ ଡେମୋକ୍ରାଟିକ୍ ଫ୍ରଣ୍ଟ ମଧ୍ୟ ଏହି ଆସନ ପାଇଁ ପ୍ରାର୍ଥୀ ଦେଇଛି। ବାକି 3 ଜଣ ସ୍ୱାଧୀନ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଅରୁଣାଚଳ ପୂର୍ବ ସଂସଦୀୟ ନିର୍ବାଚନ ମଣ୍ଡଳୀରେ 37,05,310 ଜଣ ଭୋଟର ଥିବାବେଳେ 18,09,740 ଜଣ ପୁରୁଷ, 18,05,569 ଜଣ ମହିଳା ଓ ଜଣେ କିନ୍ନର ଭୋଟର ଅଛନ୍ତି। ଅରୁଣାଚଳ ପ୍ରଦେଶରେ 27ଟି ବିଧାନସଭା ନିର୍ବାଚନ ମଣ୍ଡଳୀ ଓ 920 ମତଦାନ କେନ୍ଦ୍ର ରହିଛି। ଲୋକସଭା ନିର୍ବାଚନ ପାଇଁ ଦେଶର ବିଭିନ୍ନ ସ୍ଥାନରେ ପ୍ରଚାର ଜୋର ଧରିଛି। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଚୁରୁରେ ଦଳୀୟ ପ୍ରାର୍ଥୀ ଦେବେନ୍ଦ୍ର ଝାଜଡ଼ିଆଙ୍କ ସମର୍ଥନରେ ଏକ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିବେ। ପ୍ରଧାନମନ୍ତ୍ରୀଙ୍କ ବୈଠକକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା, କେନ୍ଦ୍ରମନ୍ତ୍ରୀ ଅର୍ଜ୍ଜୁନ ରାମ ମେଘୱାଲ ଏବଂ ପୂର୍ବତନ ବିରୋଧୀ ଦଳ ନେତା ରାଜେନ୍ଦ୍ର ରାଠୋର ଉପସ୍ଥିତ ରହିବେ। ପ୍ରଧାନମନ୍ତ୍ରୀ ଆସନ୍ତାକାଲି ପୁଷ୍କର ଗସ୍ତ କରିବେ। ସେଠାରେ ସେ ନାଗୌର ଏବଂ ଅଜମେର ଲୋକସଭା ନିର୍ବାଚନ ମଣ୍ଡଳୀର ଦଳୀୟ ପ୍ରାର୍ଥୀଙ୍କ ସମର୍ଥନରେ ନିର୍ବାଚନୀ ର୍ୟାଲିକୁ ସମ୍ବୋଧିତ କରିବେ। ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ଜିତେନ୍ଦ୍ର ଗୋଥୱାଲ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ଏହି ନିର୍ବାଚନୀ ସଭାକୁ ଦଳ ବିଜୟ ସଂକଳ୍ପ ସଭା ଭାବରେ ନାମିତ କରିଛି। ଲୋକସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟରେ ବିହାରରେ ହେବାକୁ ଥିବା ମହତ୍ୱପୂର୍ଣ୍ଣ ଆସନ ମଧ୍ୟରୁ ଜାମୁଇ ସଂସଦୀୟ କ୍ଷେତ୍ର ଅନ୍ୟତମ। ଏହି ଆସନରୁ ମୋଟ 7 ଜଣ ପ୍ରାର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ବିଜେପିର ସହଯୋଗୀ ଲୋକଜନଶକ୍ତି ପାର୍ଟି ରାମବିଳାସ ଏଲ୍ଜେପିଆର୍ ଏହି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏନ୍ଡିଏ ପ୍ରାର୍ଥୀଙ୍କ ବିପକ୍ଷରେ ଆର୍ଜେଡି ଜଣେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଆସନ୍ତା 19 ତାରିଖରେ ଏହି ଆସନରେ ମତଦାନ ହେବ। ଆମ ସମ୍ଭାଦଦାତା ଜଣାଇଛନ୍ତି ବରିଷ୍ଠ ବିଜେପି ନେତା ତଥା ଷ୍ଟାର୍ ପ୍ରଚାରକ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଜାମୁଇରେ ଏନ୍ଡିଏର ଉଦ୍ଘାଟନୀ ନିର୍ବାଚନ ପ୍ରଚାର ପରେ ବିହାରରେ ରାଜନୈତିକ କାର୍ଯ୍ୟକଳାପ ଜୋରଦାର ହୋଇଛି। ଏଲ୍ଜେପିଆର୍ ଏବଂ ଆର୍ଜେଡି ମଧ୍ୟରେ ମୁଖ୍ୟ ପ୍ରତିଦ୍ୱନ୍ଦ୍ୱିତା ହେବାର ସମ୍ଭାବନା ରହିଛି। ଜାମୁଇ ବ୍ୟତୀତ ଏହି ସଂସଦୀୟ କ୍ଷେତ୍ର ଶେଖପୁରା ଓ ମୁଙ୍ଗେର ଜିଲ୍ଲା ପର୍ଯ୍ୟନ୍ତ ବ୍ୟାପିଛି। ଚଳିତ ବର୍ଷ 19 ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିବେ। 2024 ଓ 2019ରେ ଲଗାତାର 2ଟି ବିଜୟ ପରେ ଜାମୁଇର ବର୍ତ୍ତମାନର ସାଂସଦ ଚିରାଗ ପାଶ୍ୱାନ ଉତ୍ତର ବିହାରର ହାଜିପୁର ସଂସଦୀୟ କ୍ଷେତ୍ରରୁ ନିର୍ବାଚନ ଲଢ଼ିବାକୁ ନିଷ୍ପଭି ନେଇଛନ୍ତି। ଏହି ଆସନରୁ ଏଲ୍ଜେପିଆର୍ ଅରୁଣ ଭାରତୀଙ୍କୁ ପ୍ରାର୍ଥୀ କରିଛି। ଏଠାରୁ ଆର୍ଜେଡିର ଅର୍ଚ୍ଚନା ରବିଦାସ ସଂସଦୀୟ ନିର୍ବାଚନ ରାଜନୀତିରେ ପଦାର୍ପଣ କରିଛନ୍ତି। ଆମ୍ ଆଦମୀ ପାର୍ଟି ନେତ୍ରୀ ତଥା ଦିଲ୍ଲୀ ମନ୍ତ୍ରୀ ଆତିଶିଙ୍କୁ ତାଙ୍କ ରାଜନୈତିକ କ୍ୟାରିୟର ବଞ୍ଚାଇବା ପାଇଁ ବିଜେପିରେ ଯୋଗଦେବାକୁ ପ୍ରସ୍ତାବ ଦିଆଯାଇଥିବା ଅଭିଯୋଗରେ ନିର୍ବାଚନ ଆୟୋଗ ତାଙ୍କୁ ନୋଟିସ୍ ଜାରି କରିଛି। ଆସନ୍ତା ସୋମବାର ମଧ୍ୟାହ୍ନ ସୁଦ୍ଧା ଏହି ନୋଟିସ୍ର ଜବାବ ଦାଖଲ କରିବାକୁ କୁହାଯାଇଛି। ଆୟୋଗ ତାଙ୍କ ନୋଟିସ୍ରେ କହିଛନ୍ତି ଭୋଟରମାନେ ସେମାନଙ୍କ ନେତାଙ୍କ ଦ୍ୱାରା ସାର୍ବଜନୀନ ମଞ୍ଚରୁ ଯାହା ଘୋଷଣା କରାଯାଏ ତାହାକୁ ବିଶ୍ୱାସ କରନ୍ତି। ସେମାନଙ୍କର ବକ୍ତବ୍ୟ ସେହିଭଳି ଭାବରେ ପ୍ରଚାର ଓ ପ୍ରସାର ହେଲେ ତାହା ନିର୍ବାଚନର ଫଳାଫଳକୁ ପ୍ରଭାବିତ କରିଥାଏ। ଆପ୍ ନେତାଙ୍କ ବକ୍ତବ୍ୟର ବାସ୍ତବ ଭିଭିଭୂମି ରହିବା ଆବଶ୍ୟକ। ଏହା ପୂର୍ବରୁ ଆତିଶିଙ୍କ ବିରୋଧରେ ବିଜେପି ପକ୍ଷରୁ ମଧ୍ୟ ଅଭିଯୋଗ ଅଣାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାତୀୟ ଶିକ୍ଷାନୀତି 2020 ଆଧାରରେ ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ଏଥିପାଇଁ ପରିବର୍ତ୍ତିତ ଫର୍ମାଟ୍ ଅଧିକ ଦକ୍ଷତା ସମ୍ପନ୍ନ ଏବଂ ସ୍ୱଳ୍ପ ଉତ୍ତରଭିତ୍ତିକ ପ୍ରଶ୍ନ ଉପରେ ଆଧାରିତ ହେବ। ସଂଶୋଧିତ ମାର୍ଗଦର୍ଶିକା ଅନୁଯାୟୀ ଏକାଦଶ ଓ ଦ୍ୱାଦଶ ଶ୍ରେଣୀରେ ମଲ୍ଟିପୁଲ୍ ଚଏସ୍ ପ୍ରଶ୍ନ ଓ ଅନ୍ୟ କୌଣସି ପ୍ରକାରର ଦକ୍ଷତା ଭିତ୍ତିକ ପ୍ରଶ୍ନ ସଂଖ୍ୟା 40%ରୁ 50%କୁ ବୃଦ୍ଧି କରାଯାଇଛି। ଅପରପକ୍ଷରେ 2024-25 ଶିକ୍ଷାବର୍ଷରେ ପ୍ରଚଳିତ ଢାଞ୍ଚା ଅନୁଯାୟୀ କ୍ଷୁଦ୍ର ଉତ୍ତର ପ୍ରଶ୍ନ ଓ ଲମ୍ବା ଉତ୍ତର ଭିତ୍ତିକ ପ୍ରଶ୍ନଗୁଡ଼ିକୁ 40%ରୁ 30%କୁ ହ୍ରାସ କରାଯାଇଛି। ତେବେ 2024-25 ଶିକ୍ଷାବର୍ଷ ପାଇଁ ନବମ ଓ ଦଶମ ଶ୍ରେଣୀ ପରୀକ୍ଷା ପାଇଁ ପ୍ରଶ୍ନପତ୍ର ପ୍ରସ୍ତୁତିରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି କମିଟି କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି। ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଆଜି ମୁଦ୍ରାନୀତି ବିବୃତ୍ତି ଘୋଷଣା କରି ରେପୋ ରେଟ୍କୁ 6.5% ରଖିଛନ୍ତି। ଚଳିତ ଆର୍ଥିକ ବର୍ଷରେ ବାସ୍ତବ ଜିଡିପି ହାର 7% ଥିବାବେଳେ ଖାଉଟି ମୂଲ୍ୟ ସୂଚକାଙ୍କ ମୁଦ୍ରାସ୍କୀତି 4.5% ରହିବ ବୋଲି ସେ କହିଛନ୍ତି। ଶ୍ରୀ ଦାସ କହିଛନ୍ତି 2024 ମାର୍ଚ୍ଚ 29 ସୁଦ୍ଧା ଭାରତର ବୈଦେଶିକ ମୁଦ୍ରା ଭଣ୍ଡାର ସର୍ବକାଳୀନ ସର୍ବୋଚ୍ଚ ସ୍ତର $645.6 ବିଲିୟନ୍ରେ ପହଞ୍ଚିଛି। 2024ରେ ବିଶ୍ୱ ବାଣିଜ୍ୟରେ ସୁଧାର ଆସିବ ବୋଲି ଆଶା କରାଯାଉଥିଲେ ମଧ୍ୟ ଏହା ହାରାହାରିଠାରୁ କମ୍ ରହିବ ବୋଲି ସେ କହିଛନ୍ତି। ଶ୍ରୀ ଦାସ କହିଛନ୍ତି ଘରୋଇ କ୍ଷେତ୍ରରେ ଗ୍ରାମାଞ୍ଚଳରେ ଚାହିଦା ବୃଦ୍ଧି ପାଉଛି, ଅସଂଗଠିତ କ୍ଷେତ୍ରରେ ଉନ୍ନତି ହେଉଛି ଓ ପୁଞ୍ଜିନିବେଶ ବୃଦ୍ଧି ପାଉଛି। ଆନ୍ତର୍ଜାତିକ ପରିସ୍ଥିତି ବିଷୟରେ ସେ କହିଛନ୍ତି ବିକାଶ ଲାଭ କରୁଥିବା ଦେଶର ଅର୍ଥନୀତିରେ ଭୂ ରାଜନୈତିକ ସ୍ଥିତି ଏବଂ ବିପୁଳ ପରିମାଣର ସରକାରୀ ଋଣ ଅତ୍ୟନ୍ତ ଚିନ୍ତାର ବିଷୟ ହୋଇଛି। ଟୋଲ୍ ଫ୍ରି ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ର ଉପଲବ୍ଧତା ବିଷୟରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାକୁ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ୟୁଜିସି ସମସ୍ତ ଉଚ୍ଚ ଶିକ୍ଷାନୁଷ୍ଠାନକୁ ନିର୍ଦ୍ଦେଶ ଦେଇଛି। ଆୟୋଗ ସମସ୍ତ ବିଶ୍ୱବିଦ୍ୟାଳୟର କୁଳପତି ଏବଂ ସମସ୍ତ କଲେଜର ଅଧ୍ୟକ୍ଷମାନଙ୍କୁ ଏକ ବିଜ୍ଞପ୍ତିରେ କହିଛନ୍ତି ଟେଲି ମାନସିକ ସ୍ୱାସ୍ଥ୍ୟ ହେଲ୍ପଲାଇନ୍ ଆରମ୍ଭ ହେବା ପରଠାରୁ ଉଲ୍ଲେଖନୀୟ କାର୍ଯ୍ୟ ହୋଇଛି ଏବଂ ଏହାକୁ ଜନସାଧାରଣଙ୍କ ମଧ୍ୟରେ ଲୋକପ୍ରିୟ କରାଯାଉଛି। ଟେଲିମାନସ ହେଲ୍ପଲାଇନ୍ ମାଗଣା ଓ 24 ଘଣ୍ଟିଆ ଉପଲବ୍ଧ ବୋଲି ଦର୍ଶାଇ ଏହାକୁ ବ୍ୟାପକ ପ୍ରଚାର କରିବାକୁ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକୁ ଆୟୋଗ ଅନୁରୋଧ କରିଛି। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା 2022 ବିଶ୍ୱ ମାନସିକ ସ୍ୱାସ୍ଥ୍ୟ ଦିବସରେ ଟେଲି ମାନସିକ ସ୍ୱାସ୍ଥ୍ୟ ନିଶ୍ଚିତତା ଏବଂ ନେଟୱାର୍କିଂ କାର୍ଯ୍ୟ ଆରମ୍ଭ କରାଯାଇଥିଲା। ମାନସିକ ସ୍ୱାସ୍ଥ୍ୟ ସମସ୍ୟା ସହ ସଂଘର୍ଷ କରୁଥିବା ଲୋକଙ୍କୁ 24 ଘଣ୍ଟିଆ ସହାୟତା ପ୍ରଦାନ କରିବା ଏହି ପଦକ୍ଷେପର ଲକ୍ଷ୍ୟ। ତାଇୱାନରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଥିବାବେଳେ ଆହତଙ୍କ ସଂଖ୍ୟା 1000ରୁ ଅଧିକ ରହିଛି। ପାହାଡ଼ିଆ ଅଞ୍ଚଳରେ ଥିବା ହୁଆଲିନ୍ ଏବଂ ରାଜଧାନୀ ତାଇପେକୁ ଏହି ଭୂମିକମ୍ପ ଗୁରୁତର ଭାବେ ପ୍ରଭାବିତ କରିଛି। ଏହା ହୁଆଲିନ୍ରେ ସବୁଠାରୁ ଅଧିକ କ୍ଷୟକ୍ଷତି ଘଟାଇ ବହୁ କୋଠାବାଡ଼ିକୁ ଧରାଶାୟୀ କରିଛି। ଏଥିସହିତ ବିଭିନ୍ନ ରାସ୍ତାରେ ରାସ୍ତା ଅବରୋଧ ହୋଇଥିବାବେଳେ ଟ୍ରେନ୍ ଚଳାଚଳ ବାଧାପ୍ରାପ୍ତ ହୋଇଛି। ଗତ 25 ବର୍ଷ ମଧ୍ୟରେ ତାଇୱାନକୁ ପ୍ରଭାବିତ କରିଥିବା ଏହା ସବୁଠାରୁ ଶକ୍ତିଶାଳୀ ଭୂମିକମ୍ପ। ସୂଚନା ଅନୁଯାୟୀ ଏହି ଘଟଣାରେ 4 ଜଣ ଭାରତୀୟ, କାନାଡ଼ା ଓ ଅଷ୍ଟ୍ରେଲିଆଙ୍କ ସମେତ 18 ଜଣ ଏବେ ବି ନିଖୋଜ ଅଛନ୍ତି। ଇଦ୍ ଉଲ୍ ଫିତର ଓ ପହେଲା ବୈଶାଖ ପାଇଁ ଆସନ୍ତା 8 ତାରିଖରୁ 1 ସପ୍ତାହ ପାଇଁ ମହାଦୀପୁର ସୋନମ ମସ୍ଜିଦ୍ ସ୍ଥଳବନ୍ଦର ଦେଇ ଭାରତ ଓ ବାଂଲାଦେଶ ମଧ୍ୟରେ ବାଣିଜ୍ୟ କାରବାର ବନ୍ଦ ରହିବ। ତେବେ ସ୍ଥଳବନ୍ଦର ଦେଇ ଯାତ୍ରୀଙ୍କ ଗମନାଗମନ ପୂର୍ବଭଳି ଜାରି ରହିବ। ପହେଲା ବୈଶାଖ ହେଉଛି ବଙ୍ଗଳା କ୍ୟାଲେଣ୍ଡର ଓ ସେଠାକାର ସରକାରୀ କ୍ୟାଲେଣ୍ଡରର ପ୍ରଥମ ଦିନ। ୟୁନାଇଟେଡ୍ ନ୍ୟୁଜ୍ ଅଫ୍ ବାଂଲାଦେଶ ଅନୁଯାୟୀ ସୋନା ମସ୍ଜିଦ୍ ଲ୍ୟାଣ୍ଡ ପୋର୍ଟର ସିଏଣ୍ଡଏଫ୍ ଏଜେଣ୍ଟସ୍ ଆସୋସିଏସନ୍ର ସଭାପତି ଏହି ସୂଚନା ଦେଇଛନ୍ତି। ଏପ୍ରିଲ୍ 15ରୁ ସ୍ଥଳବନ୍ଦର ମାଧ୍ୟମରେ ବାଣିଜ୍ୟ ପୁଣି ଆରମ୍ଭ ହେବା ନେଇ ସୂଚନା ମିଳିଛି। ଅଷ୍ଟ୍ରେଲିଆର ଦକ୍ଷିଣ ପୂର୍ବ ଭାଗରେ ପ୍ରବଳ ବର୍ଷା ଯୋଗୁଁ ସିଡ୍ନୀରେ ବନ୍ୟା ସତର୍କ ସୂଚନା ଜାରି କରାଯାଇଛି। ଅଷ୍ଟ୍ରେଲିଆର ପାଣିପାଗ ବିଜ୍ଞାନ ବ୍ୟୁରୋ ପକ୍ଷରୁ କୁହାଯାଇଛି ଯେ 5 ନିୟୁତରୁ ଅଧିକ ଲୋକ ବସବାସ କରୁଥିବା ସିଡ୍ନୀରେ ଗତ 24 ଘଣ୍ଟା ମଧ୍ୟରେ 111 ମିଲିମିଟର ବର୍ଷା ହୋଇଛି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଲାଗି ଦାଖଲ ହୋଇଥିବା ନାମାଙ୍କନ ପତ୍ରଗୁଡ଼ିକର ଆଜି ଯାଞ୍ଚ କରାଯାଉଛି। କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଜାତୀୟ ଶିକ୍ଷାନୀତି 2020 ଆଧାରରେ ମୂଲ୍ୟାୟନ ପ୍ରକ୍ରିୟାରେ ପରିବର୍ତ୍ତନ କରିଛି। ଭାରତୀୟ ରିଜର୍ଭ ବ୍ୟାଙ୍କ କ୍ରମାଗତ ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଏବଂ ତାଇୱାନ ଭୂମିକମ୍ପରେ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ପାଇଥିବାବେଳେ ଆହତଙ୍କ ସଂଖ୍ୟା 1000ରୁ ଅଧିକ ରହିଛି।